ବାପା, ବହୁତ କଥା ଥିଲା ତୁମ ସହ, ହେଲେ ଅଧା ରହିଗଲା। ତଥାପି ଦୁନିଆର ଭିଡ଼ ଭିତରେ ତମ ଝିଅ ନା କେବେ ହାରିଛି ନା କେବେ ହାରିବ। ମୁଁ ଜାଣିଛି ତମେ ମୋ କଥା ଶୁଣିପାରିବନି, ହେଲେ ଗୀତରେ କହିବି ମୋ ଅଧୁରା କଥା।
ପୁରା କରି ଦିଏ ସବୁ ଅଧୁରା।